କୋଉ ଠାକୁରଙ୍କ ଛେରାପହଁରା ହେଉଛି ମହାପାତ୍ର ବାବୁ? ଏ ଜଗନ୍ନାଥଙ୍କର ସରିଲାଣି?
ଏବେ ବଳଦେବଙ୍କ ରଥରେ ଛେରାପହଁରା ହେଉଛି, ୟା ପରେ ଜଗନ୍ନାଥଙ୍କର।
ଆହା, ରଥ ଉପରେ ବିଜେ ତିନି ଠାକୁର କି ଶୋଭାବନ୍ତ ଦିଶୁନଥିବେ! ଠାକୁର ରଜାଙ୍କ ମୁକୁଟ ଦିଶୁଛି ନା ନାଇଁ ବା? ସିଏ ତ ସୁନା ପହଁରା ଧରିଥିବେ।
ତମେ ନିଜେ ଦେଖୁନ, ହେଇ ପରା ସଫା ସଫା ଦିଶୁଛି। ଧଳା ରଙ୍ଗର ସିଲ୍କ ଚପକନ ପିନ୍ଧିଛନ୍ତି, ମୁଣ୍ଡ ଉପରେ ଗୋଲାପି ପରଲଗା ମୁକୁଟ, ଦିଶୁନି? ଓହୋ, ମାଫ କରିବ ଜେନାପୁଅ, ତମ ଆଖି ହାଲତ କଥା ମୁଁ ପୁରା ଭୁଲି ଯାଇଥିଲି।
ହଁ, ଯାହାର ଆଖି ନାହିଁ ତାର ସାକ୍ଷୀ ନାହିଁ। ନିଜ ଆଖି ଯେତେବେଳେ ନିଜକୁ ଧୋକା ଦେଉଛି, ତମମାନେ କାହିଁକି ବା ମନେ ରଖିବ? ହଉ, ସେଇ ଚକା ଆଖି ଭରସା।
ତମେ ତ ସବୁ କଥାରେ ଛଳ କଲ, ଆଉ ତମକୁ କ'ଣ କହିବି। ଏକଥା ସତ ଯେ ଯାହାର ଆଖି ନାହିଁ ତାର ସାକ୍ଷୀ ନାହିଁ। ଆଖି ନଥିଲେ ମଣିଷ ପୃଥିବୀର କୌଣସି ଦୃଶ୍ୟ ଦେଖିପାରିବ ନାହିଁ। ହେଲେ ତୁମେ ଡାକ୍ତର ପାଖକୁ ଗଲେ ତ ତୁମର ସବୁ ସମସ୍ୟାର ସମାଧାନ ହେଇଯାଆନ୍ତ। ଏଇ ତନନ୍ଦି ଘୋଷରେ ପହଣ୍ଡି ଆରମ୍ଭ ହେଇଗଲାଣି।
ସତରେ ଏସନ ସକାଳୁ ସକାଳୁ କାମ ବଢ଼ିବ। ଆଚ୍ଛା ମହାପାତ୍ରେ, ତମେ କେଉଁ ଡାକ୍ତର କଥା କହୁଥିଲ ଟି? ସତରେ ମୁଁ ଆଉ ଥରେ ଭଲ କରି ଦେଖିପାରିବି? କାଳିଆର ରଥଯାତ୍ରା ଦେଖିବି ଏ ଚର୍ମ ନୟନରେ?
କାହିଁକି ଦେଖିବନି, ନିଶ୍ଚୟ ଦେଖିବ। ଢେଙ୍କାନାଳର କଳିଙ୍ଗ ଚକ୍ଷୁ ହସ୍ପିଟାଲ ଅତି ଭଲ ଡାକ୍ତରଖାନା, ସେଠି ସେମାନେ ସବୁ ରକମର ଆଖି ରୋଗର ଚିକିତ୍ସା କରୁଛନ୍ତି।
ହଁ,
କାହାର ଆଖି ଲାଗି ପଡ଼ିଛି, ଆଖି କୁଣ୍ଡେଇ ହେଉଛି, ବିନ୍ଧୁଛି ଅବା ପାଣି ଗଡ଼ୁଛି ପାଖରୁ ଆରମ୍ଭ କରି ତମର ଏ ମୋତିଆ ବିନ୍ଦୁ ପର୍ଯ୍ୟନ୍ତ ଆଖିର ସବୁ ପ୍ରକାର ରୋଗର ଚିକିତ୍ସା କଳିଙ୍ଗ ଚକ୍ଷୁ ହସ୍ପିଟାଲରେ ହେଉଛି। ତୁମେ ଯାଉନ, ଗଲେ ବଳ ଜାଣିଯିବନି।
କଥାଟିଏ କହିଲ ଯା, ତମ ତୁଣ୍ଡ ସୁତୁଣ୍ଡ ହଉ, ଆଜି ପରୀକ୍ଷା ଦିନରେ ତମ ପାଟିରୁ ଏକଥା ବାହାରିଲାଣି ଅର୍ଥ ମୁଁ ନିଶ୍ଚୟ ଯିବି। ଠାକୁର ଚାହିଁଲେ ଆର ବର୍ଷକୁ ଭଲ ଆଖିରେ ସେଇ ଚକା ନୟନକୁ ଦେଖିବି।
ଆଜ୍ଞା, ହଁ, ଆଖି ହେଉଛି ଆମର ସାକ୍ଷୀ। ଆଖିର ଯେକୌଣସି ସମସ୍ୟା ପାଇଁ ଡେରି ନ କରି ଆଜି ହିଁ ଅଭିଜ୍ଞ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇ ନିଅନ୍ତୁ। କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଦକ୍ଷିଣ କାଳୀ ରୋଡ, ଢେଙ୍କାନାଳ।
କାହାର ଚିଠି ଦେଖି?
କଲିକତାରୁ ଆସିଛି ମଉସା।
କିଏ ପଠେଇଛି? କିଏ ପଠେଇଛି?
ଉମେଶ,
ମୋ ପୁଅ ଉମେଶ ପଠେଇଛି। କ'ଣ ଲେଖିଛି?
ନିଜେ ପଢିବ ନା, ଆଉ ମୋର ତେଣେ ଅନେକ ଚିଠି ବାଣ୍ଟିବ କହୁଛି ମଉସା।
ଏ ଏ ଏ ପୁଅ, ଟିକେ ପଢିଯା। କାର୍ଡ ଖଣ୍ଡକୁ କେତେ ସମୟ ଲାଗିବ କହିଲୁ?
କି କଥା ତମେ କହୁଛ ମଉସା, ତମ ପର୍ସନାଲ ଚିଠି ମୁଁ କାହିଁକି ପଢିବି?
ଆରେ, ଆଖି ନଥିବା ଲୋକର ପର୍ସନାଲ କ'ଣ, ପବ୍ଲିକ କ'ଣ?
ମଉସା
କୁହନା ବାବୁ, ଛଅ ମାସ ହେଲାଣି ଆଖି ଦୁଇଟା ଥାଇ ନଥିଲା ପରି ବାଟ ଅଣ୍ଡାଳି ଘରଟା ଭିତରେ ଚଳପ୍ରଚଳ ହେଉଛି, ସିନା କିଛି ଦିଶୁନି, ଅନ୍ଧ ହେଇଗଲେଣି।
କି କଥା ତମେ କହୁଛ ମଉସା, ଦେଖେଇଲ, ଦେଖି ଦେଖି ଦେଖି, ଆଉ ଟିକେ ଉପରକୁ ନା। ହଁ, ଇଏ ତ ମୋତିଆ ବିନ୍ଦୁ ହେଇଥିବ ଆଉ। ମୋ ନନାଙ୍କର ଠିକ ଏଇଆ ହେଇଥିଲା, ଡାକ୍ତରଙ୍କୁ ନେଇ ଦେଖେଇଲି, ପ୍ରଥମେ ଗୋଟାଏ ଆଖି ଅପରେସନ୍ କରାଇଦେଲୁ, ତିନି ମାସ ପରେ ଆର ଆଖିଟା। ଏବେ ସେ ଶାସ୍ତ୍ର ପୁରାଣ ସବୁ ପଢ଼ିପାରୁଛନ୍ତି।
ଅପରେସନ ସେ ତ କେତେ ଟଙ୍କାର କଥା, ଆମେ କ'ଣ ପାରିବୁ ବାବା?
କାହିଁକି ମଉସା, ମୁଁ ତ ଏଇ ଢେଙ୍କାନାଳ ଦକ୍ଷିଣକାଳୀ ପାଖ କଳିଙ୍ଗ ଚକ୍ଷୁ ହସ୍ପିଟାଲକୁ ନନାକୁ ନେଇଯାଇଥିଲି। ଆଜି ଅପରେସନ ହେଲା, କାଲି ନନାଙ୍କୁ ଧରି ମୁଁ ଆସି ଘରେ ହାଜର, କିଛି ସମସ୍ୟା ନାହିଁ ମଉସା।
ସତରେ?
ହଁ ମଉସା, ଆଖି ଭଳି ଜିନିଷକୁ ତମେ ହେଳା କରନି। ଏବେ ସିନା ଜାଲଜାଲୁଆ ଦିଶୁଛି, ସମ୍ପୂର୍ଣ୍ଣ ଅନ୍ଧ ହେଇଗଲେ କ'ଣ କରିବ କହିଲା?
ବାପ ସେ କଥା କହନା, କ'ଣ କହିଲୁ ସେ ଡାକ୍ତରଖାନା ନା?
କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଦକ୍ଷିଣକାଳୀ ରୋଡ, ଢେଙ୍କାନାଳ।
ହଁ ହଁ ପୁଅ ଆସୁ, ମୁଁ କାଲି ତ ଅପରେସନ ପାଇଁ ଯିବି, ଆଉ କମ ହଟ ହଟ ହେଲିଣି ମୁଁ।
ହଉ ହଉ ମଉସା, ମୁଁ ଆସୁଛି।
ହଁ ହଉ ହଉ।
ରୋଗର ଦବା ଆସିଗଲା, ଏକ ଏକ ପାନ କରି ଖାଇ ଲିଅନ୍ତୁ, ଜୀବନ ସାରା ଆଖି ବିମାରରୁ ମୁକ୍ତି ହେଇଯିବେ। ଏ ଔଷଧ ସତ୍ୟ ଯୁଗରେ ବର୍ମା ଖାଇଥିଲେ, ତେତରା ଯୁଗରେ ଶ୍ରୀରାମଚନ୍ଦ୍ର। ଲିଜିଏ 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 ଆଇ 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 ଏ ବହେନ ପାସ ଆଇ ପାସ ଆଇ ସରୁପ ଏକ ଏକ ସରୁପ ଏକ ଏକ କଲି ଯୁଗରେ ଆମେ ଏହାର ପ୍ରଚାର କରୁଛୁ। ଲିଜିଏ 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 ଭାଇ ଆମେ ଦେଖି ସରୁପ ଏକ ଏକ ସରୁପ ଏକ ଏକ ହିମାଳୟର ଜଡ଼ିବୁଟି ଅଛି, 18 ପ୍ରକାରର ଚେରମୂଲି ମିଶି ତିଆରି ହେଇଛି ଏ ଦବା। ଲିଜିଏ 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 ସରୁପ ଏକ ଏକ
ଆରେ 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 ଇଏ ତ ବଡ଼ ବଢ଼ିଆ ଔଷଧ।
ହଁ ହଁ ଭାଇ
ଆମେ ଖାଇଦେଲେ ସାରା ଜୀବନ ନିଶ୍ଚିତ
ବଢ଼ିଆ। ଲିଜିଏ ନା
ଏତେ ଦିନ ଯାଏ କେମିତି ଔଷଧ ଆମ ହାଟକୁ ଆସିଥିଲା ବା। ଲିଜିଏ ଭାଇ ଓ ଦୋକାନୀ ଭାଇ
ହଁ ଭାଇ
ମତେ ଗୋଟେ ପୁଡ଼ିଆ ଦିଅ।
ହଁ ଭାଇ ମତେ ଗୋଟେ ପୁଡ଼ିଆ ଦେଲ।
ହଁ ଲିଜିଏ ଲିଜିଏ ହର ହର କହି ଲିଜିଏ 100 ରୁପେ
100 ଟଙ୍କା।
ହଁ 100 ରୁପେ ଦିଜିଏ। ଲିଜିଏ 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 ଭାଇ ଆଖି ବିମାରରୁ ମୁକ୍ତି ପାଇଁ ଆସିଗଲା ଦବା। ଲିଜିଏ 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 ଲିଜିଏ
ଭାଇ ଓ ଭାଇ ଶୁଣ ଟିକେ, ଆଖି ମୋର ଭଲ ଦିଶୁନି
ବୋଲିଏ ବୋଲିଏ
ତାହେଲେ ଭଲ ହବ ତ?
ପକ୍କା ପକ୍କା ଭଲ ହୋ ଜାଏଗା, ଆଚ୍ଛା ହୋ ଜାଏଗା। ଲିଜିଏ 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 ଭାଇ 100 ରୁପେ କେକ୍ 100 ରୁପେ କେକ୍।
ମତେ 40 ଧରିଛି, ଆଉ ଏ ଔଷଧ ଖାଇଲେ ଚଷମା ଦରକାର ପଡିବ ନାହିଁ।
ବିଲକୁଲ ନାହିଁ ବେନା,
ଦୋକାନୀ ପୁଅ ମୋର ମୋତିଆବିନ୍ଦୁ କଣ ଏଇ ପାନକ ଔଷଧରେ ଭଲ ହେଇଯିବ?
ଛାଡ଼ିବ ତ? ହଁ ଭାଇ ବିଲକୁଲ ଖତମ ହୋ ଜାଏଗା, ବିଲକୁଲ ଆଚ୍ଛା ହୋ ଜାଏଗା। ହଁ ଭାଇ ଲେ ଲେ
ଔଷଧ
ସାରା ଜୀବନ ଲାଗି ଆଖି ବେମାର ଖତମ,
ଏଠି ପୁରା ଲୋକ ଲାଇନ ଲଗେଇଛନ୍ତି।
ମାନେ ଗୋଟାଏ ପାନରେ ସାରା ଜୀବନ? ବିଚିତ୍ର କଥା।
ଆରେ ଇଏ ଔଷଧ ଏମିତି ସେମିତି ଔଷଧ ନୁହେଁ ମ, ହିମାଳୟର 18 ପ୍ରକାର ଚାରମୂଳି ମିଶି ଇଏ ଔଷଧ ହେଇଛି। ଥରେ ଖାଇଦେଲେ ସାରା ଜୀବନ ଲାଗି ନା ଅନ୍ଧାର କଣା, ମୋତିଆ ବିନ୍ଦୁ, ଚାଳିଶିଆ, ଆଖିରୁ ପାଣି ଗଡିବା,
ଆଖି କୁଣ୍ଡେଇ ହବା, ଆଖି ଲାଗିବା, ଆଖି ଧରିବା, ଆଖି ଭିତରେ ଘା ହବା, ସବୁ ପରା ଭଲ ହେଇଯିବ।
ଏ ରାମ, ତମକୁ ଆସି 40 ବର୍ଷ ହେଲାଣି, ତମେ ସାନ ପିଲାଙ୍କ ପରି କଥା କହୁଛ।
କାହିଁକି ଆମେ କଣ ମିଛ କହୁଛୁ? ଏଇ ପରା ଦୋକାନୀ ବସିଛି, ତାର ତ ସବୁ ଔଷଧ ସରିଗଲାଣି, ତାକୁ ପଚାରୁ ନା।
ହଁ ନିଶ୍ଚୟ ପଚାରିବି। ପଚାରିବି କଣ, ତାକୁ ନେଇ ପୁଲିସରେ ଧରେଇଛ।
ପୁଲିସ କିଅ? ପୁଲିସ କାଇଁ? 100
ରୁପେ ରୁହ,
100 ରୁପେ
ମୁଁ ଆଗେ ତା କଥା ବୁଝ।
100 ରୁପେ କୁ
ଓ ଓ ଓ ଭାଇ, ଓ ଭାଇ
ବୋଲିଏ 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 ବୋଲିଏ।
ତମେ ଏମିତି କି ଔଷଧ ବିକୁଛ ଯେ ପାନେ ଔଷଧରେ ତମର ସବୁ ରୋଗ ଭଲ ହେଇଯାଉଛି?
ଆଚ୍ଛା ହଉ ଚାତା ହେ,
ମୁଁ ଟିକେ ଦେଖେ ଦେଖେ।
ହଁ ଇଏ ହର ହର ମହାଦେବ କି ଦବାଇ ଅଛି, ଇଜିଏ ଦେଖିଏ ଦେଖିଏ
ଦେଖିବି ତ ନିଶ୍ଚୟ। ଟିକେ ପୁଲିସ ଫାଣ୍ଡି ବାରଣ୍ଡାକୁ ଚାଲ, ସେଇଠି ଦେଖିବା।
ଲେକିନ ଲେକିନ ସୁଏ ସୁଏ अरे बहुत काम है, टाइम नहीं है, हम बाद में जाएगा, बाद में जाएगा।
अरे बाद में कौन मो, एबे चलो, तमर तो अव्यर्थ औषध ना।
नहीं नहीं,
अच्छा भाई माने ये औषध कथा पूरा मिछ
मिछ,
आपण माने जमा भळंतु नहीं। ये पर्यंत कोनोसे औषध बाहरी नहीं जेउथिरु पाने खाइले सारा जीवन लागि आखि बेमार चली जिवो।
लेकिन 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 सुनिए,
लेकिन फेकिन किछि नहीं हैला। ତୁମେ ଜଣେ ଠକ, ଆମ ଗାଁର ସାଧା ସିଧା ଲୋକଙ୍କୁ ଭୁଆଁ ବୁଲେଇ ଏଇ ଚାଲି ଔଷଧ ବିକୁଛ, ସତ କୁହ?
ନାଇଁ ମୁଁ ତ କାହାକୁ ମଜବୁର କରିନି ନା, ଖରିଦ କରିନି କେ ଲିଏ, ଲୋକମାନେ ତାଙ୍କ ମର୍ଜିରେ ଔଷଧ କିଣି ନେଇଛନ୍ତି।
ଇଏ କଣ ଓଲଟି ପଡ଼ିଲାଣି? ଆରେ ତମେ ତ କହିଲ ଚାଳିଶିଆ, ଅନ୍ଧାର କଣା, ଆଖିରୁ ପାଣି ଗଡିବା, ଦରଜ ହବା, ଆଖି କୁଣ୍ଡେଇ ହବା ପରେ ସବୁ ବେମାର ଗୋଟିଏ ପାନ ଔଷଧରେ ଭଲ ହେଇଯିବ। ଆରେ ଭାଇ ସେଇଥିପାଇଁ ଆମେ 100 ଟଙ୍କା ଦେଇ କିଣିଲୁ, କଣ କହୁଛ? ଆରେ ସମସ୍ତେ 100 ଟଙ୍କା ଦେଇ କିଣିଛ ନା
କିଣିନାହାନ୍ତି?
ଆରେ ହଁ ସଦାନନ୍ଦ ବାବୁ, ପାନୀୟ ଔଷଧକୁ ଆମେ 100 ଟଙ୍କା ଦେଇଛୁ।
ହେ ଭଗବାନ ଭଗବାନ, ଇଏ ଲୋକଟା ତ ବହୁତ ଠକ, ୟାକୁ ନିଶ୍ଚୟ ଥାନାରେ ଦେବି।
ନାଇଁ ନାଇଁ ନାଇଁ, ଶୁଣିଏ 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 ଶୁଣିଏ, ମେରା କସୁର ମାଫ କିଜିଏ ସାହବ, ମୁଁ ସବୁ କିଛି ଠିକ ଠିକ ବତା ଦୁଙ୍ଗା ଆପକୁ। ଇଏ ଔଷଧର ସାର କିଛି ବି ଗୁଣ ନାହିଁ, ଇଏ କେବଳ ଚିନିର ଗୁଣ୍ଡ ଅଛି।
ଚିନି ଗୁଣ୍ଡ
ଶୁଣିଲ ତ ଶୁଣିଲ, ଚିନି ଗୁଣ୍ଡକୁ 100 ଟଙ୍କା ଦେଇ କିଣୁଚ, ଆଖି ବେମାର ଲାଗି ଡାକ୍ତରଖାନା ନ ଯାଇ ଏମିତି ଔଷଧ କିଣିଲେ ଏଇଆ ହବ। ଏଇ ଆମ ପାଖ ଢେଙ୍କାନାଳର କଳିଙ୍ଗ ଚକ୍ଷୁ ହସ୍ପିଟାଲ ସବୁଠୁ ବଢିଆ ଚକ୍ଷୁ ହସ୍ପିଟାଲ, ଭଲ ଆଖି ଡାକ୍ତର ଅଛନ୍ତି, ଭଲ ପରିବେଶ। ଆମେ ସେ ସୁଯୋଗ ନ ନେଇ ଏମିତି ଠକଙ୍କ ହାବୁଡ଼ରେ ପଡିଲେ ଆମ ଆଖି ରହିବ ତ?
ସତେ ତ।
ଆରେ 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 ଭାଇ ସଦାନନ୍ଦ, ତମେ ଆମର ଆଖି ଖୋଲିଦେଲ, ଠିକଣା ବେଳରେ ଠାକୁର ଆଣି ତମକୁ ପହଞ୍ଚାଇ ଦେଲେ, ନହେଲେ ତ ଆମେ ଆଜି ସମସ୍ତେ ଭକୁଆ ହେଇଥାନ୍ତୁ।
ଖବରଦାର ଭାଇ, ଆଖି ଠାରୁ ଅମୂଲ୍ୟ ଜିନିଷ କିଛି ନାହିଁ, ତେଣୁ ଏ ଟୁଣୁକା ଟୁଣିକି ଗୁଣି ଗାରେଡ଼ି ଝଡ଼ା ଫୁଙ୍କା ଏଥିରେ ମାତି ନିଜ ଆଖିକୁ ନଷ୍ଟ କରିବ ନାହିଁ। ଆଖିରେ କଷ୍ଟ ଆରମ୍ଭ ହେଲା କ୍ଷଣି ଡାକ୍ତରଙ୍କୁ ଦେଖାଇବ, ହେଲା?
ଆଖି ଆମର ଅମୂଲ୍ୟ ସମ୍ପଦ, ତାର ଯତ୍ନ ନେଲା ବେଳେ ସତର୍କ ରୁହନ୍ତୁ।
ଆଜ୍ଞା ହଁ, ଆଖି ହେଉଛି ଆମର ସାକ୍ଷୀ। ଆଖିର ଯେକୌଣସି ସମସ୍ୟା ପାଇଁ ଡେରି ନ କରି ଆଜି ହିଁ ଅଭିଜ୍ଞ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇ ନିଅନ୍ତୁ। କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଦକ୍ଷିଣ କାଳୀ ରୋଡ଼, ଢେଙ୍କାନାଳ।
ঘরে অছ না নাই বা
ভাউজ নমস্কার কন হেলা কাহিকি ডাকুছ
আলো এ ছুঁচিটার টিকে সুতাটা ভর্তি করে দেল মা
তমকু কোন দিশুনি কি তোমার তো বয়স হেইনি হেই হেই 44-45 হব
হ কাহিকি কে জানি মাসে হেলা আখিটাকু ভল লাগিরে দেখা যাওনে
মু ভাবুছি আখিরে তোমার কিছু অসুবিধা হইতিব অসুবিধা আর কোন যদি কিছু রোগ
রোগ
রোগ মানে ব্লড প্রেসর বা রক্তচাপ
চাপ কোন লো মু তো আখি কু জম্মা চাপে নে
সে কথা নয় মো ভাউজ আখি কু ভল ন দিশিবার অনেক কারণ অছি এই যেমিতি বয়স বড়িলে সুষম খাদ্য আর ভিটামিন এ র অভাব দেখা দেলে রক্তচাপ বা মধুমেহ রোগ হেলে এমতি কেতে কারণ
সেইয়া হেই থব হেলে এতে গুড়ে পরীক্ষা কোউঠি করিবি বা
সবু পরীক্ষা গোটিয়ে জায়গায় হেই পারিব
সত্যি
ঢেঙ্কানালর কলিঙ্গ চক্ষু হসপিটাল তো সবুঠু ভালো আখি ডাক্তারখানা সেইটি কি যাই পরীক্ষা করি আস তোমার তো লম্বা জীবন পড়িছে এবেঠারু আখি কু নজগিলে হ দিও সুতাটা ভর্তি কর দি নহেলে কইব সুনেটা বড় গপড়ি ছুঁচিরে সুতা ভর্তি কর দেব বলে এতে গপছে
না আইলো যাহা সত তা তো সত না তুমি আজ মো আখি খোলি দেল নহেলে মু কোন এতে কথা জানি পারি থাতি
ଅନ୍ତିମ କାଳେ ଡାକିବୁ ରଖ ନାରାୟଣ, ଅନ୍ତିମ କାଳେ ଡାକିବୁ ରଖ ନାରାୟଣ।
କିଏ ମହାପାତ୍ର ଘର ବୋହୁଟି? ଆଲୋ ମା, ଏମିତି ବଡ଼ ବଡ଼ ପାହୁଣ୍ଟ ପକେଇ କୁଆଡ଼େ ଚାଲିଛୁ ବା? କାହାର କଣ ଦେହ ଅସୁଖ ହେଇଛି ନା କଣ?
ନା ମାଉସୀ, ସ୍କୁଲ ପାଖରେ ଗୋଟେ ସ୍ୱାସ୍ଥ୍ୟ ଶିବିର ହଉଛି। ଢେଙ୍କାନାଳ କଳିଙ୍ଗ ଚକ୍ଷୁ ହସ୍ପିଟାଲର ଡାକ୍ତରମାନେ ଆସିଛନ୍ତି, ସେମାନେ ଆଖି ପରୀକ୍ଷା କରିବେ, ଔଷଧ ବି ଲେଖିଦେବେ।
ଆଲୋ, ଇଏ ଖବର କିଏ ଦେଲା? କାଇଁ ମୁଁ ତ ଜାଣିନି, କେତେବେଳେ ଶିବିର ହବ ବା?
ମୁନା ବାପା କହୁଥିଲେ 10 ବେଳେ ଆରମ୍ଭ ହବ, ତମେ ଆସୁନ। ନିଜ ଗାଁ କଥା ତ, କୋଉ ଦୂର ଜାଗା ହେଇଛି ଯେ ଏତେ ବେଶପଟା ଦରକାର ପଡିବ? ତା ଛଡ଼ା ତମେ ତ ଏ ବୟସରେ ଏତେ ସୁନ୍ଦରୀ ଦିଶୁଛ ଯେ ତମ ଆଗରେ ଆମେ ଫିକା ପଡିଯାଉଛୁ।
ତୋର ଯୋଉ କଥା ନା, ହଉ 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 ମା, ଚାଲ ଚାଲ। ନିଆନଙ୍କ ଆଖି ଦେଇଟାରୁ କେତେ ଦିନ ହେଲା ଖାଲି ପାଣି ଗଡୁଛି, ତୁ କହିଲୁ ବୋଲି ସିନା ମୁଁ ଯାଇଲି, ନହେଲେ ତ ଏତେ ବଡ଼ ସୁଯୋଗ ମୋ ହାତରୁ ଯାଇଥିଲା ଜାଣ।
କେତେ ଦିନ ହେଲା ପାଣି ଗଡୁଛି ମାଉସୀ?
ପହିଲେ ପହିଲେ ଟିକେ ଟିକେ କୁଣ୍ଡେଇ ହଉଥିଲା, ଏଇ 3-4 ହେଲା ଦି ଆଖିରୁ ପାଣି ଗଡୁଛି, ଚଷମା ତ ନଗଉଛି, ଫେରେ କାଇଁ ପାଣି ଗଡୁଛି କେ ଜାଣେ।
ଆଲୁ ମା,
ତୋର କଣ ଅସୁବିଧା ହେଇଛି କି?
ନାଇଁ ମୋ, କାଳେ 40 ହେଇଥିବ, ତଥାପି ଦେଖେଇଦେଲେ ଭଲ ହବ। ଏଇ ତ ଡାକ୍ତର ବାବୁ କଣ କହୁଛନ୍ତି, ଏଇଠି ବସ ମାଉସୀ, ଶୁଣ।
ଡାକ୍ତର ବାବୁ ନମସ୍କାର। ନମସ୍କାର। ମୋ ପୁଅ 15 ବୟସରୁ ଚଷମା ଲଗାଉଛି ଆଜ୍ଞା, କିନ୍ତୁ ଏବେ ସେ କହୁଛି ତା ଚଷମାରେ ଆଗ ପରି ଭଲ ଦିଶୁନି, ଏମିତି କାହିଁକି ହଉଛି କହିଲେ?
ଆପଣ ପୁଅକୁ ସାଙ୍ଗରେ ଆଣିଥିଲେ ଭଲ ହେଇଥାନ୍ତା ନା। ଦେଖନ୍ତୁ, 20 ବୟସ ଆଗରୁ ଯେଉଁମାନଙ୍କର ଚଷମା ଦରକାର ପଡ଼ିଛି, ସେମାନଙ୍କର ଆଖି ପ୍ରତି 6 ଥରେ ପରୀକ୍ଷା ନିହାତି ହେବା ଦରକାର
ଆଜ୍ଞା,
କାହିଁକି ନା ପିଲାଙ୍କ ଆଖିରେ ପାୱାର ବଢ଼ିଯାଇପାରେ।
ଡାକ୍ତର ବାବୁ, ମୋତିଆବିନ୍ଦୁ ଅପରେସନ ପରେ ଆପଣମାନେ ଆଖି ସିଲେଇ କରନ୍ତି ବୋଲି ଆମ ଗାଁ ସନା ନାହକ କହୁଥିଲା, ସେଇ କଥା ଶୁଣି ମୋତେ ଟିକେ ଡର ମାଡ଼ୁଛି।
ନା 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 ନା, କିଛି ଡରିବାର ନାହିଁ, ଏବେ ସେ ବ୍ୟବସ୍ଥା ଆଦୌ ଆଉ ନାହିଁ। ବିନା ସିଲେଇରେ ମୋତିଆବିନ୍ଦୁ ବି ଚିକିତ୍ସା ହେଉଛି, ଆମ ଢେଙ୍କାନାଳର କଳିଙ୍ଗ ଚକ୍ଷୁ ହସ୍ପିଟାଲରେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି, ଆପଣ ପରୀକ୍ଷା କରେଇ ନିଅନ୍ତୁ।
ହଉ, ଶୀତ ଦିନ ଆସୁ, ମୁଁ ଯାଇ ଡାକ୍ତରଙ୍କୁ ଦେଖେଇବି।
ଶୀତ ଦିନ, ଶୀତ ଦିନ, ଖରାଦିନ, ଏସବୁ ଆଉ କିଛି ନାହିଁ। ଆମମାନଙ୍କର ଧାରଣା ଯେ ଶୀତ ଦିନେ ଅପରେସନ କଲେ ଭଲ ଫଳ ମିଳେ, ସେ କଥା କିନ୍ତୁ ଭୁଲ ଆଜ୍ଞା। ଆଖିର ଯତ୍ନ ନେବା ଉପରେ ଅପରେସନର ଫଳାଫଳ ନିର୍ଭର କରେ, ଋତୁ ଉପରେ ନୁହେଁ। ତେଣୁ ଖରାଦିନେ ଅପରେସନ କରିବାରେ ଆଦୌ ସମସ୍ୟା ନାହିଁ। ଆଉ ଗୋଟେ କଥା ଶୁଣନ୍ତୁ, ଆପଣମାନଙ୍କ ଭିତରୁ ଯେଉଁମାନଙ୍କର ଡାଇବେଟିସ୍ ବା ମଧୁମେହ ଅଛି, ସେମାନେ ନିୟମିତ ଭାବେ ଆଖି ପରୀକ୍ଷା କରାଇ ନେବା ଦରକାର। କିଛି ଲୋକ ଏମିତି ଭାବିଥାନ୍ତି ଯେ 40 ଅତିକ୍ରମ କରିଗଲେ 40 କାଳେ ଛାଡ଼ିଯାଏ, ଏକଥା କିନ୍ତୁ ସମ୍ପୂର୍ଣ୍ଣ ଭୁଲ। ବୟସ ବଢ଼ିବା ସହିତ ଦୃଷ୍ଟିଶକ୍ତି କମେ, ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ଚଷମା ବ୍ୟବହାର କରିବା ଉଚିତ। ଆଖି ହେଉଛି ଆମର ସାକ୍ଷୀ, ଅନ୍ୟ ସବୁ କଥା ଗୋଟିଏ ପଟେ, ଆଖି କଥା ଗୋଟିଏ ପଟେ। ତେଣୁ ଆଖିର ସାମାନ୍ୟ ଅସୁବିଧା ଉପୁଜିଲେ ଡାକ୍ତରଙ୍କୁ ଦେଖେଇ ନେବା ଦରକାର, ଛୋଟିଆ ସମସ୍ୟାର ଅବହେଳା କଲେ ତାହା ପୁଣି ବଡ଼ ସମସ୍ୟା ହେଇ ଛିଡ଼ା ହେବ। ଆଖି ରୋଗ ଆଗରେ ପିଲା ବୁଢ଼ା ଭେଦଭାବ ଏସବୁ କିଛି ନାହିଁ, ପିଲାମାନଙ୍କର ବି ଦୃଷ୍ଟିଶକ୍ତି ଖରାପ ହେଇପାରେ। ଆଚ୍ଛା ହଉ, ଆପଣମାନେ ଗୋଟେ କାମ କରନ୍ତୁ, ଆପଣ ଜଣ ଜଣ ହେଇ ଆସନ୍ତୁ, ଆପଣ ଆଗ ଆସନ୍ତୁ, ଆସନ୍ତୁ।
ଆଜ୍ଞା ଆଜ୍ଞା, ନମସ୍କାର।
ନମସ୍କାର।
ମୋ ଆଖି ଟିକେ ନାଲି ପଡ଼ୁଥିଲା, ମୁଁ ଆମ ବାଡ଼ିରେ ଯେଉଁ ତୁଳସୀ ଗଛ ଅଛି ତା ଦେହରୁ ସେଇ ତୁଳସୀ ପତ୍ର ଛିଡ଼େଇ ତାରି ରସ 2 ଲେଖା ପକାଉଛି, କିଛି କ୍ଷତି ହେବନି ତ?
କ୍ଷତି କେମିତି ହେବନି ମଉସା, ଆଖିରେ କୌଣସି ପ୍ରକାର ପତ୍ର ରସ କି ମହୁ ଆଦୌ ପକାଇବେନି। ଝଡ଼ା ଫୁଙ୍କା, ଠାକୁର ବିଭୂତି, ପାଦୁକ, ପତ୍ର ରସ ଏଥିରୁ କିଛି ଲାଭ ମିଳେନି, ବରଂ ସମୟ ସମୟ ଏସବୁ କ୍ଷତିକାରକ ହେଇଥାଏ।
ହଁ, ମୁଁ ତ ନିଜେ ନିଜ ଗୋଡ଼ରେ କୁରାଢ଼ି ମାରୁଥିଲି।
ହଁ ମଉସା, ଏଇଭଳି କାମ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ପରି। ହଉ, ଜଣ ଜଣ ହେଇ ଆସନ୍ତୁ, ଆସନ୍ତୁ, ଆମେମାନେ ଆଜି ଦେଖିଦେଇଯିବୁ, କିନ୍ତୁ ଏଇଟା ଶେଷ ନୁହେଁ। ଯେତେବେଳେ ବି କୌଣସି ସମସ୍ୟା ଉପୁଜିବ ଆପଣ ଡାକ୍ତରଙ୍କୁ ନିଶ୍ଚୟ ଦେଖେଇବେ। କଳିଙ୍ଗ ଚକ୍ଷୁ ହସ୍ପିଟାଲରେ ସବୁ ପ୍ରକାର ସୁବିଧା ଅଛି, ସେଠିକି ଗଲେ ଆମେ ବି ଆପଣଙ୍କୁ ସବୁ ସୁବିଧା ଯୋଗାଇଦେବୁ।
କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଦକ୍ଷିଣ କାଳୀ ରୋଡ, ଢେଙ୍କାନାଳ। ଆଉ ଡେରି କରନ୍ତୁନି, ଆଜି ହିଁ ଆଖି ପରୀକ୍ଷା କରାଇ ନିଅନ୍ତୁ।
ଆଖି ଭଗବାନଙ୍କର ଏକ ଦାନ। କଥାରେ ଅଛି, ଆଖି ନାହିଁ ଯାହାର, ସାକ୍ଷୀ ନାହିଁ ତାହାର। ଏହା ମନୁଷ୍ୟ ଶରୀରର ଏକ ଅମୂଲ୍ୟ ସମ୍ପଦ। ସୃଷ୍ଟିର ସୌନ୍ଦର୍ଯ୍ୟକୁ ଆମେ ଆଖି ମାଧ୍ୟମରେ ଉପଭୋଗ କରୁ ଆଉ ନିଜକୁ ଧନ୍ୟ ମନେ କରୁ। ଆପଣ କେବେ ଆଖି ବୁଝିବା ପରେ ଅନୁଭବ କରିଛନ୍ତି ଇଏ ପ୍ରକୃତିର ସୌନ୍ଦର୍ଯ୍ୟକୁ, ଆପଣଙ୍କର ଆତ୍ମୀୟ ସ୍ୱଜନଙ୍କୁ ବା ନିଜର କୁନି କୁନି ପିଲାମାନଙ୍କୁ? ସେତେବେଳେ ଆପଣ ଜାଣିପାରିବେ ଆଖି ବିନା ଆମେ କେତେ କଷ୍ଟ ପାଇଥାଉ। ତେଣୁ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଭଳି ଆଖିର ଯତ୍ନ ନେବା ନିହାତି ଜରୁରୀ। ଆଖି ଥାଇ କାହିଁକି ଦୃଷ୍ଟିଶକ୍ତି କମିଯାଏ, ଏ ବିଷୟରେ ଆପଣମାନେ ଜାଣନ୍ତି କି?
ଆଖିରେ ଚାପ ବଢ଼ିଲେ କୌଣସି ଯନ୍ତ୍ରଣା ଆଉ ଲକ୍ଷଣ ନଥାଇ ମଧ୍ୟ ଦୃଷ୍ଟିଶକ୍ତି ସବୁଦିନ ପାଇଁ କମିଯାଇପାରେ।
ପ୍ରତ୍ୟେକ ବ୍ୟକ୍ତି 40 ବର୍ଷ ବୟସ ପରେ ଆଖିର ଚାପ ପରୀକ୍ଷା କରାଇ ନେବା ଉଚିତ।
ଆଖି ଟେରା ରହିଲେ ସେଥିରେ ଦୃଷ୍ଟିଶକ୍ତି କମିଯାଏ।
ଟେରା ଆଖିରେ ରହିଲେ ସେଥିରେ ଦୃଷ୍ଟିଶକ୍ତି କମିଯାଏ।
ଟେରା ଆଖିର ଚିକିତ୍ସା 9 ବର୍ଷ ପୂର୍ବରୁ କଲେ ସର୍ବାଧିକ ସଫଳତା ମିଳେ।
ଦୂର ଜିନିଷ ଆଉ ପାଖ ଜିନିଷ ଠିକ୍ ଭାବେ ନ ଦେଖିପାରିଲେ ଆଖି ପରୀକ୍ଷା କରାଇ ଚଷମା ବ୍ୟବହାର କରିବା ଦରକାର।
20 ବର୍ଷ ବୟସ ପୂର୍ବରୁ ଚଷମା ଲଗାଇଲେ ପ୍ରତ୍ୟେକ 6 ମାସରେ ଚଷମା ପରୀକ୍ଷା କରିବା ଉଚିତ।
40 ବର୍ଷ ଅତିକ୍ରମ କରିଗଲେ ଚାଳିଶିଆ ଛାଡ଼ିଯାଏ ନାହିଁ, ବରଂ ବୟସ ସହ ବଢ଼ି ଚାଲେ।
ମଧୁମେହ ଆଉ ଉଚ୍ଚ ରକ୍ତଚାପ ରୋଗୀମାନେ ନିୟମିତ ଆଖି ପରୀକ୍ଷା କରି ନେବା ଦରକାର।
ଆଖି ନାଲି ପଡ଼ିବା, କୁଣ୍ଡେଇ ହେବା, ବିନ୍ଧିବା, ପାଣି ଗଡ଼ିବା ଇତ୍ୟାଦି ଲକ୍ଷଣ ଦେଖାଦେଲେ ଚକ୍ଷୁ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ।
ଆଧୁନିକ ପ୍ରଣାଳୀରେ ମୋତିଆବିନ୍ଦୁର ଅସ୍ତ୍ରୋପଚାର ବିନା ସିଲେଇରେ କରାଯାଇପାରେ।
ଅପରେସନର ଫଳାଫଳ ଆଖିର ଯତ୍ନ ଉପରେ ନିର୍ଭର କରେ, ଋତୁ ଉପରେ ନୁହେଁ। ତେଣୁ ଖରାଦିନେ ଅପରେସନ କଲେ ମଧ୍ୟ ଶୀତଦିନ ଭଳି ଫଳାଫଳ ମିଳେ।
ଏସବୁ ଆଖି ରୋଗର ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞମାନଙ୍କ ଦ୍ୱାରା କଳିଙ୍ଗ ଚକ୍ଷୁ ହସ୍ପିଟାଲ ଦକ୍ଷିଣ କାଳୀ ରୋଡ ଢେଙ୍କାନାଳରେ ଉପଲବ୍ଧ। ସେଠାରେ ପହଞ୍ଚି ଆପଣମାନେ ଆପଣଙ୍କର ଅମୂଲ୍ୟ ଆଖି ସମ୍ପଦର ଚିକିତ୍ସା କରିପାରିବେ।
କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଦକ୍ଷିଣ କାଳୀ ରୋଡ, ଢେଙ୍କାନାଳ।